ମୋ ନାଁ ରୀନା ନାୟକ ଘାଟିକିଆ ତଳଗଡ଼ ସାହି 23 ନମ୍ବର ରାତ୍ରି ନାହିଁ, ପଢିବା ଜାଗା କିଛି ନାହିଁ, ଆମେ ଝାଡା ଫେରିବାକୁ ଅସୁବିଧା ହଉଛି, ଆପଣ ଟିକେ କଣ କରନ୍ତୁ, ରାତି ଆମକୁ ଦିଅନ୍ତୁ। ବୃଦ୍ଧ ଲୋକ ଆମେ ହେଲୁ ଆଜ୍ଞା, ପୁଅ ଆମେ ଯାଇପାରୁନୁ ପଢିବାକୁ, ପଢିବା ଯାହା ଅଛି ପଢିବା ବି ଆଉ ନାହିଁ, ଘର ଦ୍ଵାର ହେଇଗଲା, ଆଉ ଆମେ ଝାଡା ବସିବୁ କୁଆଡ଼େ, ଆଉ ଆମେ ତ ଏସବୁ କଣ କରିବୁ, ଆଉ ଲାଟିନ୍ ଖଣ୍ଡେ ଖଣ୍ଡେ ଆମକୁ ଆପଣ ଦଉଛୁ ପୁଅ ମାନେ ଆଉ।